ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ବିହାର ଗସ୍ତ, ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍କୁ କରିବେ ଉଦ୍ଘାଟନ, ନିଟ୍ ୟୁଜି 2024 ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଆବେଦନ ଉପରେ ଏନ୍ଟିଏ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ, ସପ୍ତଦଶ ଓଡ଼ିଶା ବିଧାନସଭା ବାଚସ୍କତି ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା, ଭାରତୀୟ ଡାକଘର ଅଧିନିୟମ 1898 ପରିବର୍ତ୍ତେ ଲାଗୁ ହେଲା ଡାକଘର ଆଇନ 2023, ଏବଂ ଆଇସିସି ଟି20 କ୍ରିକେଟ୍ ପ୍ରତିଯୋଗିତାର ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଆଜିଠୁ ଆରମ୍ଭ, ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ମଧ୍ୟରେ ହେବ ମୁକାବିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିହାର ଗସ୍ତରେ ଯିବେ. ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ରାଜଗିରିଠାରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍କୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି. ସେଠାରେ ସେ ପୁରାତନ ବିଶ୍ୱବିଦ୍ୟାଳୟର ଐତିହ୍ୟସ୍ଥଳୀକୁ ମଧ୍ୟ ପରିଦର୍ଶନ କରିବେ. ଭାରତ ଏବଂ ପୂର୍ବ ଏସୀୟ ରାଷ୍ଟ୍ରଗୋଷ୍ଠୀର ମିଳିତ ସହଯୋଗରେ ଏହି ନାଳନ୍ଦା ବିଶ୍ୱବିଦ୍ୟାଳୟକୁ ନୂତନ ଭାବେ ଗଠନ କରାଯାଇଛି. ଉଦ୍ଘାଟନୀ ସମାରୋହରେ 17 ଦେଶର ମିଶନ ମୁଖ୍ୟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ. 450 ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ ଏହି ଅତ୍ୟାଧୁନିକ କ୍ୟାମ୍ପସ୍ରେ ଅତି ଆଧୁନିକ ବ୍ୟବସ୍ଥା ତଥା କଳା ଏବଂ ସଂସ୍କୃତି ଆଧାରିତ ଭିଭିଭୂମି ନିର୍ମାଣ କରାଯାଇଛି. ଶକ୍ତି ଏବଂ ଅନ୍ୟାନ୍ୟ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ସେଠାରେ ସୋଲାର ପ୍ଲାଣ୍ଟ, ପାନୀୟ ଜଳ ବିଶୋଧନାଗାର ଆଦିର ମଧ୍ୟ ବ୍ୟବସ୍ଥା ହୋଇଛି. ପରିବେଶକୁ ସୁହାଇବା ଭଳି ଅନେକ ପଦକ୍ଷେପ ମଧ୍ୟ ସେଠାରେ ଗ୍ରହଣ କରାଯାଇଛି. ସେଠାରେ 500 ଛାତ୍ରଛାତ୍ରୀ ରହିପାରିବା ଭଳି ହଷ୍ଟେଲର ମଧ୍ୟ ବ୍ୟବସ୍ଥା ରହିଛି. ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି, ସୂଚନା ହେଉଛି ଶକ୍ତି, ମିଥ୍ୟା ଖବର ଅନେକ ବିପର୍ଯ୍ୟୟ ସୃଷ୍ଟି କରିପାରେ ବୋଲି ସେ କହିଛନ୍ତି. ଗତକାଲି ନୂଆଦିଲ୍ଲୀଠାରେ ଭାରତୀୟ ସୂଚନା ସେବା ଆଇଆଇଏସ୍ 2022 ଏବଂ 23 ବ୍ୟାଚ୍ର ପ୍ରଶିକ୍ଷାର୍ଥୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆଇଆଇଏସ୍ ଅଧିକାରୀମାନେ ନାଗରିକ ଏବଂ ନିର୍ବାଚିତ ସରକାରଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିଥାନ୍ତି. ସର୍ବୋଚ୍ଚ ସ୍ତରରେ ବିଶ୍ୱସନୀୟତା ଏବଂ ସ୍ୱଚ୍ଛତା ବହନ କରୁଥିବା ତଥ୍ୟ ସର୍ବଦା ସମାଜକୁ ସଶକ୍ତ କରିଥାଏ. ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଅନେକ ଅଭିସନ୍ଧିମୂଳକ ତଥ୍ୟକୁ ମୁକାବିଲା କରିବାରେ ଆଇଆଇଏସ୍ ଅଧିକାରୀମାନେ ଉଦ୍ୟମ କରିବା ଉଚିତ ବୋଲି ସେ କହିଛନ୍ତି. ସେହିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରତି ସଚେତନ ହେବାକୁ ମଧ୍ୟ ସେ ଏହି ଅବସରରେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି. ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ସଭାପତି ଜେପି ନଡ୍ଡା ଗତକାଲି ମହାରାଷ୍ଟ୍ର ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଥିଲେ. ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋଏଲ, ଦଳର ଜାତୀୟ ସମ୍ପାଦକ ବିନୋଦ ତାଓଡେ ଏବଂ ବିଏଲ୍ ସନ୍ତୋଷ ପ୍ରମୁଖ ଯୋଗ ଦେଇଥିଲେ. ଭୂପେନ୍ଦ୍ର ଯାଦବଙ୍କୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ଦଳୀୟ ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି. ଅଶ୍ୱିନୀ ବୈଷ୍ଣବ ଶ୍ରୀ ଯାଦବଙ୍କୁ ସହାୟତା ପ୍ରଦାନ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି. ନିଟ୍ ୟୁଜି 2024 ପରୀକ୍ଷା ପରିଚାଳନାରେ ପ୍ରଶ୍ନପତ୍ର ଲିକ୍ ଏବଂ ଦୁର୍ନୀତି ଅଭିଯୋଗ ନେଇ ଆବେଦନ ଉପରେ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି. ସୁପ୍ରିମକୋର୍ଟ କହିଛନ୍ତି, ସାମାନ୍ୟ ଅବହେଳାକୁ ମଧ୍ୟ ଭଲଭାବେ ତର୍ଜମା କରାଯିବାର ଆବଶ୍ୟକତା ରହିଛି. ଦେଶର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ପାଇଁ ଡାକ୍ତରୀ ପରୀକ୍ଷାର୍ଥୀମାନେ ଯେଉଁ ପରିଶ୍ରମ କରିଥିଲେ ତାହାକୁ ସେମାନେ ଭୁଲିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି. ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଏସ୍ଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି ସମୟରେ କହିଛନ୍ତି, ଏହି ମାମଲାକୁ ଏକ ପ୍ରତିକୂଳ ଆବେଦନ ବୋଲି ବିବେଚନା କରାଯିବା ଉଚିତ ନୁହେଁ, ହୋଇଥିବା ଭୁଲ୍କୁ ସୁଧାରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି. ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 8 ତାରିଖକୁ ଧାର୍ଯ୍ୟ କରାଯାଇଛି. ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ. ଏହି ଅବସରରେ ଭାରତୀୟ ନୌସେନାରେ ହୋଇଥିବା ଭିଭିଭୂମି ବିକାଶ ଏବଂ ପ୍ରଶାସନିକ ଓ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପଦକ୍ଷେପ ଉପରେ ଅବଗତ କରାଇଥିଲେ. ଭାରତୀୟ ଜଳସୀମାକୁ ସୁରକ୍ଷିତ ରଖିବାରେ ନୌସେନା ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି. ଭବିଷ୍ୟତରେ ନିଆଯିବାକୁ ଥିବା ପ୍ରଶିକ୍ଷଣ ଏବଂ ବିଭାଗୀୟ କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକ ଉପରେ ଶ୍ରୀ ତ୍ରିପାଠୀ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସପ୍ତଦଶ ଓଡ଼ିଶା ବିଧାନସଭା ବାଚସ୍କତି ନିର୍ବାଚନ ନେଇ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେବ। ମଧ୍ୟାହ୍ନ 12:00 ସୁଦ୍ଧା ନାମାଙ୍କନ ପତ୍ର ଦାଖଲର ଶେଷ ସମୟସୀମା ଧାର୍ଯ୍ୟ କରାଯାଇଛି। ଆବଶ୍ୟକସ୍ଥଳେ ଆସନ୍ତାକାଲି ବାଚସ୍କତି ନିର୍ବାଚନ ଅନୁଷ୍ଠିତ ହେବ। ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନରେ ନବନିର୍ବାଚିତ ସଦସ୍ୟଙ୍କର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଜାରି ରହିଛି। ଆଜି ଅପରାହ୍ନ 5:00 ପର୍ଯ୍ୟନ୍ତ ଏହା ଚାଲିବ। କାମଚଳା ବାଚସ୍କତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଦସ୍ୟଙ୍କୁ ଶପଥପାଠ କରାଉଛନ୍ତି। ଗତକାଲି ପ୍ରଥମ ଦିନରେ 101 ଜଣ ସଦସ୍ୟ ଶପଥ ନେଇଛନ୍ତି। ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିଲେ। ଏହାପରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା ପଦ ଓ ଗୋପନୀୟତାର ଶପଥପାଠ କରିଥିଲେ। ଡାକଘର ଆଇନ 2023 ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି। ଭାରତୀୟ ଡାକଘର ଅଧିନିୟମ 1898 ପରିବର୍ତ୍ତେ ଏହି ଆଇନକୁ ଲାଗୁ କରାଯାଇଛି। ରାଜ୍ୟର ସୁରକ୍ଷା ଏବଂ ଶୃଙ୍ଖଳା ସମେତ ନିର୍ଦ୍ଦିଷ୍ଟ ତଥ୍ୟ ଆଧାରରେ ସରକାର ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ପ୍ରସାରିତ ହେଉଥିବା ଲେଖାକୁ ବନ୍ଦ କରିପାରିବେ। ସାର୍ବଜନୀନ ଜରୁରୀକାଳୀନ ପରିସ୍ଥିତି, ସୁରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇପାରିବେ ବୋଲି ନୂଆ ଆଇନରେ ବ୍ୟବସ୍ଥା ରହିଛି। ଏଥିପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସ୍ୱୀକୃତିପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏହି ଆଇନ ଅନୁଯାୟୀ ଡାକ ସେବା ମହାନିର୍ଦ୍ଦେଶକଙ୍କୁ ଭାରତୀୟ ଡାକ ବିଭାଗର ମୁଖ୍ୟ ଭାବେ ନିଯୁକ୍ତ କରାଯିବ। ସେବା ପାଇଁ ଶୁଳ୍କ ଏବଂ ଡାକ ଟିକଟ ଯୋଗାଣ ସମେତ ବିଭିନ୍ନ ପ୍ରସଙ୍ଗରେ ନିୟମ ପ୍ରଣୟନ କରିବାକୁ ତାଙ୍କର କ୍ଷମତା ରହିବ ବୋଲି ଏହି ନୂତନ ଆଇନରେ ସ୍ୱଷ୍ଟ କରାଯାଇଛି। ସୁପ୍ରିମକୋର୍ଟ ପକ୍ଷରୁ ବକେୟା ମାମଲାଗୁଡ଼ିକର ତ୍ୱରିତ ଏବଂ ଆପୋଷ ସମାଧାନ ପାଇଁ ଜୁଲାଇ 29 ତାରିଖରୁ ଅଗଷ୍ଟ 3 ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ କରାଯିବ। ସୁପ୍ରିମକୋର୍ଟର 75ତମ ବାର୍ଷିକୀ ପାଳନ ଅବସରରେ ଏହି ସ୍ୱତନ୍ତ୍ର ଲୋକ ଅଦାଲତର ଆୟୋଜନ କରାଯାଉଛି। 1950 ମସିହା ଜାନୁଆରୀ 26 ତାରିଖରେ ସୁପ୍ରିମକୋର୍ଟ ପ୍ରତିଷ୍ଠା କରାଯିବା ସହ ସମସ୍ତ ସାୟିଧାନିକ ନିୟମକୁ କାର୍ଯ୍ୟକାରୀ କରାଯାଇଥିଲା। ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି, ଦେଶର ନ୍ୟାୟିକ ବ୍ୟବସ୍ଥାରେ ଲୋକ ଅଦାଲତ ହେଉଛି ଏକ ପ୍ରମୁଖ ଅଂଶ। ଲୋକ ଅଦାଲତ ମାଧ୍ୟମରେ ମାମଲାଗୁଡ଼ିକର ତ୍ୱରିତ ଏବଂ ଆପୋଷ ସମାଧାନ କରାଯାଇପାରିବ। ସମାଜର ସବୁବର୍ଗର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ ଦିଗରେ ଏହା ସହାୟକ ହୋଇପାରିବ ବୋଲି କୁହାଯାଇଛି। ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ବୃଦ୍ଧି ପାଇଛି। ଗତ 17 ତାରିଖ ସୁଦ୍ଧା ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ 22.19% ବୃଦ୍ଧି ପାଇଛି। ଏହା ଗତବର୍ଷ ତୁଳନାରେ ମୋଟ ଟିକସ ଆଦାୟର 21% ଅଧିକ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଅଗ୍ରିମ ଟିକସ ଆଦାୟ ମଧ୍ୟ 27.34% ବୃଦ୍ଧି ପାଇ 1,48,000 କୋଟି ଟଙ୍କାରୁ ଅଧିକ ରହିଛି। ସେହିଭଳି ଗତ 17 ତାରିଖ ସୁଦ୍ଧା 53,322 କୋଟି ଟଙ୍କା ଫେରସ୍ତ କରାଯାଇଛି। ଏହା ଗତବର୍ଷ ସେହି ସମୟ ସୁଦ୍ଧା ଫେରାଯାଇଥିବା ଅର୍ଥରାଶିର 33.7% ଅଧିକ ବୋଲି ଅର୍ଥ ମନ୍ତ୍ରଣାଳୟ କହିଛି। ଆଇସିସି ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା 8ଟି ଦଳକୁ 2ଟି ଗ୍ରୁପ୍ରେ ସ୍ଥାନିତ କରାଯାଇଛି। ଭାରତ, ଅଷ୍ଟ୍ରେଲିଆ, ବାଂଲାଦେଶ ଏବଂ ଆଫଗାନିସ୍ତାନକୁ ନେଇ ପ୍ରଥମ ଗ୍ରୁପ୍, ଆମେରିକା, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଦ୍ୱିତୀୟ ଗ୍ରୁପ୍ ଗଠନ କରାଯାଇଛି। ବାଂଲାଦେଶ ନେପାଳକୁ ହରାଇ ଅଷ୍ଟମ ଦଳ ଭାବେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆଜି ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ମଧ୍ୟରେ ଏହି ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ରାତି 8:00 ଖେଳାଯିବ। ଆସନ୍ତାକାଲି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ। ଏହି ଦୁଇ ଗ୍ରୁପ୍ର ପ୍ରଥମ 2ଟି ଦଳ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ସୁପର 8 ପର୍ଯ୍ୟାୟରେ ପ୍ରତ୍ୟେକ ଦଳ 3ଟି ଲେଖାଏଁ ମ୍ୟାଚ୍ ଖେଳିବେ ଏବଂ 2ଟି ମ୍ୟାଚ୍ ବିଜୟୀ ଟିମ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହେବେ। ନକ୍ଆଉଟ୍ ପର୍ଯ୍ୟାୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଆସନ୍ତା 29 ତାରିଖ ଦିନ ବାରବାଡସ୍ଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଭାରତୀୟ ପାଣିପାଗ ବିଭାଗ କହିଛି, ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 2-3 ଦିନ ମଧ୍ୟରେ ପ୍ରବେଶ କରିବ। ଏଥିପାଇଁ ପାଗ ଅନୁକୂଳ ରହିଛି ବୋଲି ବିଭାଗ କହିଛି। କୋଙ୍କଣ ଏବଂ କେନ୍ଦ୍ରୀୟ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ବିଭାଗ କହିଛି। ଆଜି ଦିଲ୍ଲୀରେ ପ୍ରାକ୍ ମୌସୁମୀ ବର୍ଷା ହୋଇପାରେ ବୋଲି କୁହାଯାଇଛି। ଆସନ୍ତା 4-5 ଦିନ ମଧ୍ୟରେ ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ପବନ ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ବିହାର ଗସ୍ତ। ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ୍କୁ କରିବେ ଉଦ୍ଘାଟନ। ନିଟ୍ ୟୁଜି 2024 ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଆବେଦନ ଉପରେ ଏନ୍ଟିଏ ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କଲେ ସୁପ୍ରିମକୋର୍ଟ। ସପ୍ତଦଶ ଓଡ଼ିଶା ବିଧାନସଭା ବାଚସ୍କତି ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ହେବ ପ୍ରକ୍ରିୟା। ଭାରତୀୟ ଡାକଘର ଅଧିନିୟମ 1898 ପରିବର୍ତ୍ତେ ଲାଗୁ ହେଲା ଡାକଘର ଆଇନ 2023 ଏବଂ ଆଇସିସି ଟି20 କ୍ରିକେଟ୍ ପ୍ରତିଯୋଗିତାରେ ସୁପର 8 ପର୍ଯ୍ୟାୟ ମ୍ୟାଚ୍ ଆଜିଠୁ ଆରମ୍ଭ। ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।